ଓମ୍ ଶାନ୍ତି। ଆଜିର ମହାବାକ୍ୟ 5 ମାର୍ଚ୍ଚ 2026 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବଚ୍ଚେ ବାବାଙ୍କୁ ଜ୍ଞାନିତ୍ୱ ଆତ୍ମା ସନ୍ତାନମାନେ ହିଁ ପ୍ରିୟ ଅଟନ୍ତି, ସେଥିପାଇଁ ବାବାଙ୍କ ସମାନ ମାଷ୍ଟର ଜ୍ଞାନର ସାଗର ହୁଅ। ଆଜିର ପ୍ରଶ୍ନ, ଏହି କଲ୍ୟାଣକାରୀ ଯୁଗରେ ବାବା ସମସ୍ତ ସନ୍ତାନମାନଙ୍କୁ କେଉଁ କଥା ସ୍ମରଣ କରାଇ ଦେଉଛନ୍ତି? ଉତ୍ତର, ପିଲାମାନେ ତୁମକୁ ନିଜର ଘର ପରମଧାମକୁ ଛାଡ଼ି ଆସିବା 5000 ବର୍ଷ ହୋଇଗଲାଣି। ତୁମାନେ 5000 ବର୍ଷ ଭିତରେ 84 ଜନ୍ମ ନେଇସାରିଛ। ଏବେ ଏହା ତୁମର ଅନ୍ତିମ ଜନ୍ମର ବାନପ୍ରସ୍ଥ ଅବସ୍ଥା, ସେଥିପାଇଁ ଏବେ ଘରକୁ ଯିବାର ପ୍ରସ୍ତୁତି କର, ତାପରେ ସୁଖଧାମକୁ ଆସିବାକୁ ହେବ। ଯଦିଓ ଘର ଗୃହସ୍ଥରେ ରହୁଛ, ତେବେ ମଧ୍ୟ ଏ ଅନ୍ତିମ ଜନ୍ମରେ ପବିତ୍ର ହୋଇ ବାବାଙ୍କୁ ମନେ ପକାଓ। ଗୀତ ଅଛି, ମହଫିଲ ମେ ଜଲ ଉଠି ସମା ପରବାନ କେ ଲିଏ। ଓମ୍ ଶାନ୍ତି। ପିଲାମାନେ ଏକଥା ବୁଝିଗଲେଣି ଯେ ଭଗବାନ ଜଣେ, ଗଡ୍ ଇଜ୍ ୱାନ୍, ସମସ୍ତ ଆତ୍ମାଙ୍କର ପିତା ଜଣେ, ତାଙ୍କୁ ପରମପିତା ପରମାତ୍ମା କୁହାଯାଏ। ସୃଷ୍ଟିର ରଚୟିତା ମଧ୍ୟ ଜଣେ, ଅନେକ ହୋଇପାରିବେ ନାହିଁ। ଏହି ସିଦ୍ଧାନ୍ତ ଅନୁସାରେ ମନୁଷ୍ୟ ନିଜକୁ ଭଗବାନ ବୋଲି କହିପାରିବେ ନାହିଁ। ଏବେ ତୁମେ ଈଶ୍ୱରୀୟ ସେବାର ନିମିତ୍ତ ହୋଇଛ। ଈଶ୍ୱର ନୂଆ ଦୁନିଆ ସ୍ଥାପନ କରୁଛନ୍ତି, ଯାହାଙ୍କୁ ସତ୍ୟଯୁଗ କୁହାଯାଉଛି। ସେଠାକୁ ଯିବା ପାଇଁ ତୁମେମାନେ ଯୋଗ୍ୟ ହେଉଛ। ସତ୍ୟଯୁଗରେ କେହି ପତିତ ନଥାନ୍ତି, ଏବେ ତୁମେମାନେ ପାବନ ହେଉଛ। ବାବା କହୁଛନ୍ତି, ମୁଁ ହିଁ ପତିତ ପାବନ ଅଟେ, ଏବଂ ମୁଁ ହିଁ ତୁମମାନଙ୍କୁ ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ଦେଉଛି ଯେ ମୋତେ ମନେ ପକାଅ, ଯାହାଦ୍ୱାରା ତୁମେମାନେ ପତିତ ତମ ପ୍ରଧାନରୁ ପାବନ ସତ ପ୍ରଧାନ ହୋଇଯିବ। ଏହି ଯୋଗ ଅଗ୍ନି ଦ୍ୱାରା ତୁମର ପାପ ନାଶ ହୋଇଯିବ। ସାଧୁସନ୍ଥମାନେ ତ କହିଦେଉଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ, ଗୋଟିଏ ପାର୍ଶ୍ୱରେ କହୁଛନ୍ତି ଭଗବାନ ଜଣେ, କିନ୍ତୁ ଏଠାରେ ତ ଅନେକ ଅଛନ୍ତି ଯେଉଁମାନେ ନିଜକୁ ଭଗବାନ ବୋଲି କହୁଛନ୍ତି, ନିଜକୁ ଶ୍ରୀ ଶ୍ରୀ 108 ଜଗତ ଗୁରୁ ବୋଲି କହୁଛନ୍ତି, କିନ୍ତୁ ସାରା ଜଗତର ଗୁରୁ ତ ଏକମାତ୍ର ବାବା ହିଁ ଅଟନ୍ତି। ସାରା ଜଗତର ପାବନକର୍ତ୍ତା ଏକମାତ୍ର ପରମାତ୍ମା ଅଟନ୍ତି, ଯିଏକି ସାରା ଦୁନିଆକୁ ଦୁଃଖରୁ ମୁକ୍ତ କରିଥାନ୍ତି। ସିଏ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ମନୁଷ୍ୟମାନଙ୍କୁ ଏହିଭଳି କୁହାଯାଇ ପାରିବ ନାହିଁ, ଏ କଥା ମଧ୍ୟ ତୁମେ ପିଲାମାନେ ଜାଣିଛ। ଏହା ତ ପତିତ ଦୁନିଆ, ଏଠାରେ ସମସ୍ତେ ପତିତ। ପବିତ୍ର ଦୁନିଆରେ ଯଥା ରାଜାରାଣୀ, ମହାରାଣୀ, ମହାରାଜା ତଥା ପ୍ରଜା। ସତ୍ୟଯୁଗରେ ପୂଜ୍ୟ ମହାରାଜା ମହାରାଣୀମାନେ ଥାନ୍ତି, ପୁଣି ସେହିମାନେ ହିଁ ଭକ୍ତି ମାର୍ଗରେ ପୂଜାରୀ ହୋଇଥାନ୍ତି। ସତ୍ୟଯୁଗରେ ଯେଉଁମାନେ ମହାରାଜା ମହାରାଣୀ ଥାନ୍ତି, ସେମାନଙ୍କର ଯେତେବେଳେ ଦୁଇ କଳା କମ୍ ହୋଇଯାଏ, ସେତେବେଳେ ସେମାନଙ୍କୁ ରାଜାରାଣୀ କୁହାଯାଏ। ଏସବୁ ହେଲା ବିସ୍ତାରର କଥା, ନଚେତ ଗାୟନ ରହିଛି, ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି। ବାବା ବୁଝାଉଛନ୍ତି, ଗୃହସ୍ଥ ବ୍ୟବହାରରେ ରୁହ, କିନ୍ତୁ ଏହି ଅନ୍ତିମ ଜନ୍ମ ପବିତ୍ର ରୁହ। ଏବେ ତୁମମାନଙ୍କର ବାନପ୍ରସ୍ଥ ଅବସ୍ଥା, ବାଣୀରୁ ଉର୍ଦ୍ଧରେ କୁହ ବା ଶାନ୍ତିଧାମ କୁହ, ଏକା କଥା। ସେଠାରେ ଆତ୍ମାମାନେ ବ୍ରହ୍ମତତ୍ତ୍ୱରେ ବାସ କରନ୍ତି, ଯାହାଙ୍କୁ ବ୍ରହ୍ମାଣ୍ଡ କୁହାଯାଏ। ବାସ୍ତବରେ ଆତ୍ମାମାନେ କୌଣସି ଅଣ୍ଡା ସଦୃଶ ନୁହନ୍ତି, ଆତ୍ମା ତ ତାରକା ସଦୃଶ। ବାବା ବୁଝାଇଛନ୍ତି, ଯେତେ ବି ଆତ୍ମା ଅଛନ୍ତି, ସମସ୍ତେ ହିଁ ଡ୍ରାମାରେ ଅଭିନେତା ଅଟନ୍ତି। ଯେପରି ଅଭିନେତାମାନେ ନାଟକରେ ଡ୍ରେସ୍ ବଦଳାଇ ଭିନ୍ନ ଭିନ୍ନ ପାର୍ଟ କରିଥାନ୍ତି, ସେହିପରି ଏହା ମଧ୍ୟ ଏକ ବେହଦ୍ର ନାଟକ। ଆତ୍ମାମାନେ ଏହି ସୃଷ୍ଟି ଉପରେ ପାଞ୍ଚତତ୍ତ୍ୱରେ ତିଆରି ଶରୀରରେ ପ୍ରବେଶ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାର୍ଟ କରିଥାନ୍ତି। ପରମାତ୍ମା ଏବଂ ବ୍ରହ୍ମା, ବିଷ୍ଣୁ, ଶଙ୍କର ସମସ୍ତେ ଅଭିନେତା ଅଟନ୍ତି। ନାଟକରେ ପାର୍ଟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଡ୍ରେସ୍ ମିଳିଥାଏ। ନିଜ ଘରେ ଅର୍ଥାତ୍ ପରମଧାମରେ ଆତ୍ମାମାନେ ସବୁ ଶରୀର ରହିତ ଅର୍ଥାତ୍ ଅଶରୀରୀ ଅବସ୍ଥାରେ ଥାନ୍ତି। ପୁଣି ଯେତେବେଳେ ପାଞ୍ଚତତ୍ତ୍ୱର ଶରୀର ପ୍ରସ୍ତୁତ ହୋଇଯାଏ, ସେତେବେଳେ ଯାଇ ସେଥିରେ ପ୍ରବେଶ କରିଥାନ୍ତି। 84 ଶରୀର ମିଳୁଛି, ତେବେ ସେତିକି ନାମ ମଧ୍ୟ ବଦଳୁଥିବ, କିନ୍ତୁ ଆତ୍ମାର ନାମ ତ ଗୋଟିଏ। ତେବେ ଶିବବାବା ହେଉଛନ୍ତି ପତିତ ପାବନ, ଯାହାଙ୍କର ନିଜର ଶରୀର ନାହିଁ, ସେଥିପାଇଁ ତାଙ୍କୁ ଶରୀରର ଆଧାର ନେବାକୁ ପଡ଼ିଥାଏ। ବାବା କହୁଛନ୍ତି, ମୋର ନାମ ଶିବ, ଯଦିଓ ମୋ ପୁରୁଣା ଶରୀରରେ ଆସିଛି କିନ୍ତୁ ତାଙ୍କର ନିଜର ଶାରୀରିକ ନାମ ରହିଛି। ତାଙ୍କର ବ୍ୟକ୍ତ ଅର୍ଥାତ୍ ଲୌକିକ ନାମ ତ ଅଛି, କିନ୍ତୁ ଅବ୍ୟକ୍ତ ଅଲୌକିକ ନାମ ବ୍ରହ୍ମା ଦିଆଯାଇଛି। ଯେପରି ଗୋଟିଏ ଧର୍ମର ବ୍ୟକ୍ତି ଯଦି ଅନ୍ୟ ଧର୍ମକୁ ଚାଲିଯାଏ ତେବେ ତାର ନାମ ପରିବର୍ତ୍ତନ ହୋଇଥାଏ। ତୁମେମାନେ ମଧ୍ୟ ଶୂଦ୍ର ଧର୍ମରୁ ପରିବର୍ତ୍ତିତ ହୋଇ ବ୍ରାହ୍ମଣ ଧର୍ମକୁ ଆସିଛ, ତେଣୁ ତୁମର ନାମ ପରିବର୍ତ୍ତିତ ହୋଇଛି। ତୁମେ ଲେଖୁଛ, ବାବା କହୁଛନ୍ତି, ତେଣୁ ତୁମର ନାମ ପରିବର୍ତ୍ତନ ହେଉଛି। ତୁମେ ଲେଖୁଛ ଶିବାବା ଓର୍ଥ ବ୍ରହ୍ମା, ତୁମେ ଲେଖୁଛ ଶିବାବା ଥ୍ରୋ ବ୍ରହ୍ମା। ଶିବାବା ପରମପିତା ପରମାତ୍ମା ଅଟନ୍ତି, ଯାହାଙ୍କର ନାମ କେବେ ବି ପରିବର୍ତ୍ତନ ହୁଏ ନାହିଁ। ଶିବାବା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି, ଯାହାକି ପ୍ରାୟ ଲୋପ ହୋଇଯାଇଛି। ଯେଉଁମାନେ ପବିତ୍ର ପୂଜ୍ୟ ଥିଲେ ସେହିମାନେ ହିଁ ପତିତ ପୂଜାରୀ ହୋଇଯାଇଛନ୍ତି, ସେହିମାନେ ହିଁ 84 ଜନ୍ମ ପୂରା କରିଛନ୍ତି। ଏବେ ପୁନର୍ବାର ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ଗାୟନ ଅଛି, ପରମପିତା ପରମାତ୍ମା ସେ ବ୍ରହ୍ମାଙ୍କ ଦ୍ୱାରା ସେହି ଧର୍ମର ପୁନର୍ବାର ସ୍ଥାପନା କରାଉଛନ୍ତି, ତେଣୁ ବ୍ରାହ୍ମଣ ମଧ୍ୟ ନିଶ୍ଚିତ ଆବଶ୍ୟକ। ତେବେ ବ୍ରହ୍ମା ଏବଂ ବ୍ରାହ୍ମଣ କେଉଁଠୁ ଆସିଲେ? ଶିବାବା ସେ ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି, କହୁଛନ୍ତି ତୁମେ ସବୁ ମୋର ସନ୍ତାନ। ତେବେ ତୁମେମାନେ ନିଶ୍ଚିତ ଶିବ ବାବାଙ୍କର ସନ୍ତାନ ତ ଅଟ, କିନ୍ତୁ ବ୍ରହ୍ମାଙ୍କର ସନ୍ତାନ ହେବା କାରଣରୁ ଶିବ ବାବାଙ୍କର ନାତି ହୋଇଯାଉଛ। ସବୁ ପ୍ରଜାମାନଙ୍କର ପିତା ତ ଜଣେ, ଏତେସବୁ ସନ୍ତାନ ତାଙ୍କର କୁମାର କୁମାରୀ ଅଟନ୍ତି, ସେମାନଙ୍କୁ ଶିବାବା ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି। ଏସବୁ କଥା କ'ଣ ମନୁଷ୍ୟମାନେ ଜାଣିଛନ୍ତି ଯେ ବାବା ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି? ଏମିତି ନୁହେଁ ଯେ ନୂଆକରି ଆତ୍ମାମାନେ ପାଠ କରିବା ପାଇଁ ଆସୁଛନ୍ତି, ଯେମିତି ଭକ୍ତିରେ ଦେଖାଇଛନ୍ତି ପ୍ରଳୟ ହୋଇଗଲା, ପୁଣି ଶ୍ରୀକୃଷ୍ଣ ସାଗରରେ ଅସୁସ୍ଥ ପତ୍ର ଉପରେ ଭାସି ଭାସି ଆସିଲେ। ତେବେ ଏସବୁ କଥା ହେଲା ମନଗଢ଼ା କାହାଣୀ, ସାରା ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ଆତ୍ମା ଅମର ଏବଂ ତା ଭିତରେ ଥିବା ପାଠ ମଧ୍ୟ ଅମର, ପାଠ କେବେ ଘୋରି ହୋଇଯାଏ ନାହିଁ। ସତ୍ୟଯୁଗରେ ସେହି ଲକ୍ଷ୍ମୀନାରାୟଣଙ୍କର ସୂର୍ଯ୍ୟବଂଶୀ ରାଜଧାନୀ ଚାଲି ଆସୁଛି, ଯାହାକି କେବେ ବଦଳୁ ନାହିଁ। ଦୁନିଆ ନୂଆରୁ ପୁରୁଣା ଏବଂ ପୁରୁଣାରୁ ନୂଆ ହୋଇଚାଲିଛି, ପ୍ରତ୍ୟେକଙ୍କୁ ଅବିନାଶୀ ପାଠ ମିଳିଛି। ବାବା କହୁଛନ୍ତି, ଭକ୍ତି ମାର୍ଗରେ ଭକ୍ତମାନେ ଯେଭଳି ଭାବନାରେ ଭକ୍ତି କରିଥାନ୍ତି, ମୁଁ ତାଙ୍କୁ ସେହିଭଳି ସାକ୍ଷାତକାର କରାଇଥାଏ। କାହାକୁ ହନୁମାନଙ୍କର, କାହାକୁ ଗଣେଶଙ୍କର ମଧ୍ୟ ସାକ୍ଷାତକାର କରାଇଥାଏ, ସେମାନଙ୍କର ସେହି ଶୁଭ ଭାବନାକୁ ପୂରଣ କରିଥାଏ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ତେଣୁ ମନୁଷ୍ୟମାନେ ଭାବନ୍ତି ଭଗବାନ ସମସ୍ତଙ୍କ ଭିତରେ ଅଛନ୍ତି, ସେଥିପାଇଁ ସର୍ବବ୍ୟାପୀ କହିଦେଉଛନ୍ତି। ଭକ୍ତମାନଙ୍କର ମାଳା ମଧ୍ୟ ରହିଛି ପୁରୁଷମାନଙ୍କ ମଧ୍ୟରେ ନାରଦ ଶିରୋମଣି ରୂପରେ, ପୁଣି ନାରୀମାନଙ୍କ ମଧ୍ୟରେ ମୀରାଙ୍କର ଗାୟନ ରହିଛି। ଭକ୍ତମାଳା ଅଲଗା, ଜ୍ଞାନମାଳା ଅଲଗା ଏବଂ ରୁଦ୍ରମାଳା ଅଲଗା। ଭକ୍ତମାନଙ୍କର ମାଳାର କେବେ ପୂଜା ହୁଏ ନାହିଁ, ରୁଣ୍ଡମାଳା ଅର୍ଥାତ୍ ବୈଜୟନ୍ତୀ ମାଳାର ପୂଜନ ହୋଇଥାଏ। ଉପରେ ହେଲା ଫୁଲ, ତାପରେ ପୁଣି ମେରୁ ଯୁଗଳ ଦାନା, ତାପରେ ହେଲେ ପିଲାମାନେ ଯେଉଁମାନେ ରାଜଗାଦୀ ଉପରେ ବସୁଛନ୍ତି, ବୈଜୟନ୍ତୀ ମାଳା ହିଁ ବିଷ୍ଣୁଙ୍କର ମାଳା ଅଟେ। ଭକ୍ତମାନଙ୍କର ମାଳାର କେବଳ ଗାୟନ ହୋଇଥାଏ, ରୁଦ୍ରମାଳାକୁ ତ ସମସ୍ତେ ଗଡ଼ାଉଛନ୍ତି। ତୁମେମାନେ ଭକ୍ତ ନୁହେଁ, ଜ୍ଞାନୀ ଅଟ। ବାବା କହୁଛନ୍ତି, ମୋତେ ଜ୍ଞାନୀ ତୁ ଆତ୍ମା ପ୍ରିୟ ଲାଗିଥାନ୍ତି। ବାବା ହିଁ ଜ୍ଞାନର ସାଗର ଅଟନ୍ତି, ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ତୁମମାନଙ୍କର ମାଳା ହିଁ ପୂଜନ ହେଉଛି, ଅଷ୍ଟରତ୍ନଙ୍କର ମଧ୍ୟ ପୂଜନ ହେଉଛି, କାରଣ ସେମାନେ ଜ୍ଞାନୀତୁ ଆତ୍ମା ଅଟନ୍ତି। ସେମାନଙ୍କର ଅର୍ଥାତ୍ ସେହି ଅଷ୍ଟରତ୍ନଙ୍କର ମୁଦ୍ରିକା ତିଆରି କରି ପିନ୍ଧିଥାନ୍ତି, କାରଣ ସେମାନେ ଭାରତକୁ ସ୍ୱର୍ଗରେ ପରିଣତ କରୁଛନ୍ତି। ସେମାନେ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଛନ୍ତି, ତେଣୁ ସେମାନଙ୍କର ଗାୟନ ହେଉଛି। ନବମ ଦାନା ରୂପରେ ଶିବ ବାବାଙ୍କୁ ମଝିରେ ରଖିଥାନ୍ତି, ତାଙ୍କୁ ନବରତ୍ନ କହିଥାନ୍ତି। ଏହା ହେଲା ବିସ୍ତାରରେ ବୁଝିବାର କଥା। ବାବା ତ କେବଳ ଏତିକି କଥା କହୁଛନ୍ତି ଯେ ବାବା ଏବଂ ବର୍ଷାକୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଘରକୁ ଫେରିଯିବ। ପତିତ ଆତ୍ମାମାନେ ପାବନ ଦୁନିଆକୁ ଯାଇପାରିବେ ନାହିଁ, ଏଠାରେ ସମସ୍ତେ ପତିତ ଅଟନ୍ତି। ଦେବତାମାନଙ୍କର ଶରୀର ତ ପବିତ୍ର ନିର୍ବିକାରୀ ଅଟେ। ସେମାନେ ହେଲେ ପୂଜ୍ୟ, ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ପୂଜ୍ୟ ଅଟନ୍ତି। ଏଠାରେ ସମସ୍ତେ ହେଲେ ପୂଜାରୀ, ସେଠାରେ ଦୁଃଖର କୌଣସି କଥା ନାହିଁ। ତେଣୁ ତାକୁ କୁହାଯାଏ ସ୍ୱର୍ଗ ବା ସୁଖଧାମ। ସେଠାରେ ସୁଖ, ଶାନ୍ତି, ସମ୍ପତ୍ତି ସବୁକିଛି ଥିଲା, ଏବେ ତ କିଛି ବି ନାହିଁ। ସେଥିପାଇଁ ଏହାକୁ ନର୍କ କୁହାଯାଉଛି ଏବଂ ତାକୁ ସ୍ୱର୍ଗ କୁହାଯାଉଛି। ଆମେ ଆତ୍ମାମାନେ ଶାନ୍ତିଧାମର ନିବାସୀ ଅଟୁ, ସେଠାରୁ ପାଠ କରିବା ପାଇଁ ଏଠାକୁ ଆସିଛୁ। ଆମକୁ ପୁରା 84 ଜନ୍ମ ଭୋଗ କରିବାକୁ ପଡୁଛି। ଏବେ ହେଲା ଦୁଃଖଧାମ, ପୁଣି ଆମେ ଶାନ୍ତିଧାମକୁ ଯାଇ ସୁଖଧାମକୁ ଆସିବା। ବାବା ଆମକୁ ସୁଖଧାମର ମାଲିକ କରିବା ପାଇଁ, ମନୁଷ୍ୟରୁ ଦେବତା କରିବା ପାଇଁ ପୁରୁଷାର୍ଥ କରାଉଛନ୍ତି। ବର୍ତ୍ତମାନ ଏହା ତୁମର ସଙ୍ଗମ ଯୁଗ। ବାବା କହୁଛନ୍ତି ମୁଁ କଳ୍ପର ସଙ୍ଗମ ଯୁଗରେ ଆସୁଛି, ଯୁଗେ ଯୁଗେ ନୁହେଁ। ମୁଁ ସୃଷ୍ଟିକୁ ପରିବର୍ତ୍ତନ କରିବା ପାଇଁ ଥରେ ମାତ୍ର ଏହି ସଙ୍ଗମ ଯୁଗରେ ହିଁ ଆସୁଛି। ପ୍ରଥମେ ସତ୍ୟଯୁଗ ଥିଲା, ଏବେ କଳିଯୁଗ ଅଛି, ପୁଣି ସତ୍ୟଯୁଗ ଆସିବ। ଏହା ହେଲା କଲ୍ୟାଣକାରୀ ସଙ୍ଗମ ଯୁଗ, ଯେଉଁ ସମୟରେ ସମସ୍ତଙ୍କର କଲ୍ୟାଣ ହେବାକୁ ଯାଉଛି। ବାବା ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରୁଛନ୍ତି, ତେଣୁ ତାଙ୍କୁ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଉଛି। ଏଠାରେ ସମସ୍ତେ ଦୁଃଖୀ, ତୁମେ ସୁଖଧାମକୁ ଯିବା ପାଇଁ ପୁରୁଷାର୍ଥ କରୁଛ, କିନ୍ତୁ ସୁଖଧାମକୁ ଯିବାକୁ ହେଲେ ପ୍ରଥମେ ଶାନ୍ତିଧାମକୁ ଯିବାକୁ ହେବ। ଆଜିକୁ 5000 ବର୍ଷ ହେବ ତୁମେମାନେ ପାଠ କରି ଆସିଛ। ବାବା ବୁଝାଉଛନ୍ତି ତୁମକୁ, ନିଜର ଘରକୁ ଛାଡ଼ିବାର 5000 ବର୍ଷ ହୋଇଗଲାଣି। ଏହା ମଧ୍ୟରେ ତୁମେ ଭାରତବାସୀ 84 ଜନ୍ମ ନେଇସାରିଛ। ଏବେ ତୁମର ଅନ୍ତିମ ଜନ୍ମ ଅଟେ ଏବଂ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା, ତେଣୁ ସମସ୍ତଙ୍କୁ ଯିବାକୁ ହେବ। ଗାୟନ ମଧ୍ୟ ଅଛି, ଜ୍ଞାନର ସାଗର ବା ରୁଦ୍ର, ଏହା ହେଲା ଶିବ ବାବାଙ୍କର ଜ୍ଞାନ ଯଜ୍ଞ। ଶିବ ବାବା ହିଁ ପତିତ ପାବନ ପରମ ପିତା ଅଟନ୍ତି। ରୁଦ୍ର ନାମ ତ ଭକ୍ତମାନେ ନେଇଥାନ୍ତି, ରୁଦ୍ର ନାମ ତ ଭକ୍ତମାନେ ଦେଇଛନ୍ତି। ତାଙ୍କର ପ୍ରକୃତ ନାମ କେବଳ ଗୋଟିଏ, ଶିବ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି। ବ୍ରହ୍ମା ମଧ୍ୟ ଜଣେ ହିଁ ଅଟନ୍ତି, ଏହି ପତିତ ହିଁ ପବିତ୍ର ବ୍ରହ୍ମା ହୁଅନ୍ତି, ପୁଣି ଶେଷରେ ଫରିସ୍ତା ହୋଇଯାନ୍ତି, ଯାହାଙ୍କୁ ସୂକ୍ଷ୍ମ ଲୋକରେ ଦେଖାଉଛନ୍ତି। ସେ ଅନ୍ୟ କେହି ନୁହନ୍ତି, ବ୍ରହ୍ମା ତ ଜଣେ, କିନ୍ତୁ ଇଏ ବ୍ୟକ୍ତ ସେ ଅବ୍ୟକ୍ତ। ଇଏ ସମ୍ପୂର୍ଣ୍ଣ ପବିତ୍ର ହୋଇଗଲା ପରେ ଏହାକୁ ହିଁ ତୁମେ ସୂକ୍ଷ୍ମ ଲୋକରେ ଦେଖିବ, ସେଠାରେ ହାଡ଼ ମାଂସର ଶରୀର ନଥାଏ। ବାବା ବୁଝାଇଥିଲେ ଯେଉଁ ଆତ୍ମାକୁ ଶରୀର ମିଳେ ନାହିଁ ସେ ଏଣେତେଣେ ଘୁରି ବୁଲୁଥାଏ, ଯାହାକୁ ଭୂତ କୁହାଯାଏ। ଯେପର୍ଯ୍ୟନ୍ତ ଶରୀର ନ ମିଳିଛି ସେ ପର୍ଯ୍ୟନ୍ତ ଏଣେତେଣେ ଘୁରି ବୁଲୁଥାଏ। ସେମାନଙ୍କ ଭିତରେ କେହି କେହି ଭଲ ଆତ୍ମା ଥାନ୍ତି, ଆଉ କେହି କେହି ଖରାପ ଆତ୍ମା ମଧ୍ୟ ଥାନ୍ତି। ତେବେ ବାବା ପ୍ରତ୍ୟେକ କଥାର ଜ୍ଞାନ ଦେଉଛନ୍ତି, କାରଣ ସେ ଜ୍ଞାନର ସାଗର ଅଟନ୍ତି, ତେଣୁ ନିଶ୍ଚିତ ଭାବରେ ଜ୍ଞାନ ବୁଝାଇବେ। ଶାସ୍ତ୍ରରେ ବର୍ଣ୍ଣିତ ଅଛି ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି। ବାବା ଏବଂ ବର୍ଷାକୁ ମନେ ପକାଇଲେ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତିର ବର୍ଷା ମିଳିଯିବ। ଏହା କେତେ ସହଜ, ନାମ ହିଁ ସହଜ ରାଜଯୋଗ। ସେମାନେ ଅର୍ଥାତ୍ ସନ୍ନ୍ୟାସୀମାନେ ଭାବୁଛନ୍ତି ଏହା ହିଁ ଭାରତର ପ୍ରାଚୀନ ଯୋଗ, କିନ୍ତୁ ତାହା ସେମାନଙ୍କର ହଟ ଯୋଗ ଅଟେ। ରାଜଯୋଗ ତ ବିଲକୁଲ ସହଜ ଅଟେ, ଯୋଗ ଅର୍ଥାତ୍ ସ୍ମରଣ ସେମାନଙ୍କର ହେଲା ହଟ ଯୋଗ, ଏହା ହେଲା ସହଜ ଯୋଗ। ବାବା କହୁଛନ୍ତି ମୋତେ ଏଇଭଳି ମନେ ପକାଅ, କୌଣସି ଲକେଟ୍ ବା ପଦକ ଆଦି ଗଳାରେ ପିନ୍ଧିବାର ଆବଶ୍ୟକତା ନାହିଁ, ତୁମେମାନେ ତ ସେହି ପିତାଙ୍କର ସନ୍ତାନ ଅଟ। କେବଳ ତାଙ୍କୁ ମନେ ପକାଅ, ତୁମେ ଏଠାକୁ ପାଠ କରିବା ପାଇଁ ଆସିଛ, ଏବେ ସମସ୍ତଙ୍କୁ ଘରକୁ ଫେରିଯିବାକୁ ହେବ, ପୁଣି ସେଠାକୁ ଆସି ସେହି ପାଠ କରିବାକୁ ହେବ। ଭାରତବାସୀ ହିଁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ଏବଂ ଶୂଦ୍ରବଂଶୀ ହୋଇଥାନ୍ତି, ମଝିରେ ଅନ୍ୟ ଧର୍ମାବଲମ୍ବୀ ମଧ୍ୟ ଆସିଥାନ୍ତି। ତୁମେ ଏଠାରେ 84 ଜନ୍ମ ନେଉଛ, ପୁଣି ତୁମକୁ ହିଁ ନମ୍ବର 1 ଯିବାକୁ ହେବ। ପୁଣି ତୁମେମାନେ ସତ୍ୟଯୁଗକୁ ଆସିବ ଏବଂ ଅନ୍ୟ ସମସ୍ତେ ଶାନ୍ତିଧାମରେ ଥିବେ, ସେତେବେଳେ ଅନ୍ୟ ସବୁ ଧର୍ମବାଲା ନଥିବେ। ଅନ୍ୟ ଧର୍ମାବଲମ୍ବୀଙ୍କର କୌଣସି ବର୍ଣ୍ଣ ନାହିଁ, ବର୍ଣ୍ଣ ତ କେବଳ ଭାରତବାସୀଙ୍କର ହିଁ ହୋଇଥାଏ। ତୁମେମାନେ ହିଁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଥିଲ, ଏବେ ବ୍ରହ୍ମବଂଶୀ ବ୍ରାହ୍ମଣ ବର୍ଣ୍ଣରେ ଅଛ। ଏହିସବୁ କଥା ବାବା ଆସି ବୁଝାଉଛନ୍ତି। ଯେଉଁମାନଙ୍କ ବୁଦ୍ଧିରେ ଜ୍ଞାନର ଧାରଣା ହୋଇପାରୁନାହିଁ ବାବା ସେମାନଙ୍କୁ କହୁଛନ୍ତି, ତୁମେ କେବଳ ବାବାଙ୍କୁ ମନେ ପକାଅ। ଯେପରି ପିତାଙ୍କୁ ଜାଣିବା ଦ୍ୱାରା ପୁତ୍ରକୁ ସମ୍ପତ୍ତି ବିଷୟରେ ଜଣା ପଡ଼ିଯାଏ ନା, ଏହା ମୋ ପିତାଙ୍କର ସମ୍ପତ୍ତି, ଝିଅକୁ ତ ସମ୍ପତ୍ତି ମିଳିନଥାଏ। ଏଠାରେ ତୁମେ ସମସ୍ତେ ପୁତ୍ର, ତେଣୁ ସମ୍ପତ୍ତିରେ ସମସ୍ତଙ୍କର ଅଧିକାର ଅଛି। ପୁରୁଷ ହୁଅନ୍ତୁ ବା ନାରୀ, ସମସ୍ତଙ୍କର ବାବାଙ୍କର ସମ୍ପତ୍ତିରେ ଅଧିକାର ଅଛି। ସମସ୍ତଙ୍କୁ ଶିଖାଇବାକୁ ହେବ ଯେ ଶିବ ବାବାଙ୍କୁ ମନେ ପକାଅ। ତାଙ୍କୁ ଯେତେ ମନେ ପକାଇବ ସେତେ ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ। ନଚେତ ଆତ୍ମାରେ ଯେଉଁ ଖାଦ ଅର୍ଥାତ୍ ବିକାର ମିଶିଯାଇଛି ତାହା ବାହାରିବ କିପରି? ବାବା କହୁଛନ୍ତି, ଯୋଗ ଦ୍ୱାରା ହିଁ ତୁମର ଖାଦ ସମାପ୍ତ ହେବ। ଏହି ପତିତ ଶରୀରକୁ ତ ଏହିଠାରେ ହିଁ ଛାଡ଼ିଯିବାକୁ ହେବ। ଆତ୍ମାମାନେ ଯେତେବେଳେ ପବିତ୍ର ହୋଇଯିବେ, ସବୁ ଆତ୍ମା ମଶାମାନଙ୍କ ଭଳି ଘରକୁ ଉଡ଼ିଯିବେ। ବୁଦ୍ଧି ମଧ୍ୟ କହୁଛି, ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ। ଏହି ବିନାଶରେ କେତେ ମନୁଷ୍ୟ ମରିବେ? ବାକି ଅଳ୍ପ ରହିବେ। ସତ୍ୟଯୁଗରେ ରାଜାମାନେ ତ ଅଳ୍ପ ସଂଖ୍ୟାରେ ରହିବେ, ବାକି 9 ଲକ୍ଷ ପ୍ରଜା ଥାନ୍ତି। ଏହା ଉପରେ ଗାୟନ ମଧ୍ୟ ଅଛି ନା, 9 ଲକ୍ଷ ତାରା ଅର୍ଥାତ୍ ପ୍ରଜା। ସୃଷ୍ଟିରୂପୀ ବୃକ୍ଷ ପ୍ରଥମେ ଛୋଟ ହୋଇଥାଏ, ପରେ ପୁଣି ବୃଦ୍ଧି ପ୍ରାପ୍ତ ହୋଇଥାଏ। ଏବେ ତ ବହୁତ ଆତ୍ମା ଅଛନ୍ତି, ବାବା ଆସି ସମସ୍ତଙ୍କର ଗାଇଡ୍ ହୋଇ ସାଙ୍ଗରେ ନେଇଯାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେଇ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଯୋଗ ଅଗ୍ନି ଦ୍ୱାରା ବିକର୍ମର ଖାଦକୁ ଭସ୍ମ କରି ପବିତ୍ର ହେବାର ଅଛି। ଏବେ ତୁମମାନଙ୍କର ବାନପ୍ରସ୍ଥ ଅବସ୍ଥା, ତେଣୁ ଘରକୁ ଫେରିଯିବା ପାଇଁ ସମ୍ପୂର୍ଣ୍ଣ ସତୋପ୍ରଧାନ ହେବାକୁ ପଡ଼ିବ। ଦ୍ୱିତୀୟ ନମ୍ବର, ଏହି କଲ୍ୟାଣକାରୀ ଯୁଗରେ ବାବାଙ୍କ ଭଳି ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାକୁ ପଡ଼ିବ। ଆଜିର ବରଦାନ ଅଛି, ସର୍ବଦା କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ମୁସ୍କିଲ କାର୍ଯ୍ୟକୁ ସହଜ କରୁଥିବା ଡବଲ ଲାଇଟ୍ ହବ। ବିସ୍ତାରରେ ଅଛି, ଯେଉଁ ପିଲାମାନେ ନିରନ୍ତର ଯୋଗଯୁକ୍ତ ସ୍ଥିତିରେ ରହିଥାନ୍ତି ସେମାନେ ସର୍ବଦା ବାବାଙ୍କ ସଙ୍ଗର ଅନୁଭବ କରିଥାନ୍ତି। ତାଙ୍କ ସମ୍ମୁଖରେ ଯଦି କୌଣସି ବି ସମସ୍ୟା ଆସିଥାଏ ତେବେ ସେମାନେ ନିଜକୁ ବାବାଙ୍କ ସହିତ କମ୍ବାଇଣ୍ଡ ଅନୁଭବ କରିଥାନ୍ତି, ତେଣୁ ବିଚଳିତ ହୁଅନ୍ତି ନାହିଁ। ଏହିଭଳି କମ୍ବାଇଣ୍ଡ ସ୍ୱରୂପର ସ୍ମୃତି ଯେକୌଣସି କଷ୍ଟକର କାର୍ଯ୍ୟକୁ ମଧ୍ୟ ସହଜ କରିଦେଇଥାଏ। ତେଣୁ କେବେ ଯଦି କୌଣସି ବଡ଼ ସମସ୍ୟା ସମ୍ମୁଖକୁ ଆସିଥାଏ ତେବେ ନିଜର ବୋଝକୁ ବାବାଙ୍କ ଉପରେ ରଖିଦେଇ ନିଜେ ଡବଲ ଲାଇଟ୍ ହୋଇଯାଅ। ତେବେ ଫରିସ୍ତାମାନଙ୍କ ଭଳି ଦିନରାତି ମନେ ମନେ ଖୁସିରେ ନାଚ କରୁଥିବେ। ଆଜିର ସ୍ଲୋଗାନ ଅଛି, ଯେକୌଣସି କାରଣକୁ ନିବାରଣ କରି ସର୍ବଦା ସନ୍ତୁଷ୍ଟ ରହୁଥିବା ଆତ୍ମାମାନେ ହିଁ ସନ୍ତୁଷ୍ଟ ମଣି ଅଟନ୍ତି। ଯେକୌଣସି କାରଣକୁ ନିବାରଣ କରି ସର୍ବଦା ସନ୍ତୁଷ୍ଟ ରହୁଥିବା ଆତ୍ମାମାନେ ହିଁ ସନ୍ତୁଷ୍ଟ ମଣି ଅଟନ୍ତି। ଅବ୍ୟକ୍ତ ଇଶାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ବିସ୍ତାରରେ ଅଛି, ଯଦି ପ୍ରତ୍ୟେକ ପାଦ ଶ୍ରୀମତ ଅନୁସାରେ ଚାଲୁଥିବ ତେବେ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିବ ଏବଂ ନିଶ୍ଚିନ୍ତ ସ୍ଥିତିରେ ରହୁଥିବା ଆତ୍ମା ସର୍ବଦା ଯଥାର୍ଥ ନିର୍ଣ୍ଣୟ କରିଥାଏ, ଏବଂ ଯାହାର ନିର୍ଣ୍ଣୟ ଯଥାର୍ଥ ହୋଇଥାଏ ସେ ସର୍ବଦା ବିଜୟୀ ହୋଇଥାଏ। ତେବେ ତ୍ରିକାଳଦର୍ଶୀ ଆତ୍ମା ସଦା ସର୍ବଦା ନିଶ୍ଚିନ୍ତରେ ରହିଥାଏ, କାହିଁକି ନା ନିଶ୍ଚୟ ରହିଥାଏ ଯେ ମୋର ବିଜୟ ସୁନିଶ୍ଚିତ ଅଟେ। ଆଚ୍ଛା, ଓମ୍ ଶାନ୍ତି।